ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଦ୍ୱାରା ଡାଲିଜାତୀୟ ଫସଲ ଉତ୍ପାଦନ ବଢ଼ିବ ଏବଂ ବିଦେଶରୁ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଏହି ଯୋଜନାରେ ଚାଷୀ ପରିବାର ସ୍ୱଚ୍ଛଳ ହେବେ ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ଗତକାଲି 42,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିଛନ୍ତି। ଦେଶର 100ଟି ଜିଲ୍ଲାରେ ପିଏମ୍ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲିଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଓଡ଼ିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯାଇଛି। ଦେଶର 1.7 କୋଟି କୃଷକ ଏହାଦ୍ୱାରା ଉପକୃତ ହେବେ। 24,000 କୋଟି ଟଙ୍କା ବ୍ୟୟରେ ପିଏମ୍ ଧନଧାନ୍ୟ କୃଷି ଯୋଜନା, 11,440 କୋଟି ଟଙ୍କା ବ୍ୟୟରେ ଡାଲିରେ ଆତ୍ମନିର୍ଭରଶୀଳତା ମିଶନ ଏବଂ ପଶୁପାଳନ, ମତ୍ସ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏକାଧିକ ଯୋଜନାର ଶୁଭାରମ୍ଭ କରି କୃଷି ଉତ୍ପାଦ ସଂଗଠନ ସହ ଚାଷ, ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଗଠନକୁ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା और दूसरी दलहन आत्मनिर्भरता मिशन, ये दो योजनाएं भारत के करोड़ों किसानों का भाग्य बदलने का काम करेगी। इन योजनाओं पर भारत सरकार करीब 35,000 करोड़ रुपए से ज्यादा खर्च करने वाली। साथियों, खेती और किसानी हमेशा से हमारी विकास यात्रा का एक प्रमुख हिस्सा रही।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ କର୍ଲାପଡ଼ା ନିୟନ୍ତ୍ରିତ ବଜାର ପରିସରରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ମାଳବିକା ଦେବୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଚାଷୀ ସୁରେଶ ଚନ୍ଦ୍ର ପ୍ରଧାନ ତାଙ୍କର ପ୍ରତିକ୍ରିୟାରେ ସରକାରଙ୍କର ଏହି ପଦକ୍ଷେପ ବିଷୟରେ କହିଛନ୍ତି।
ମୋଦି ଧନଧାନ୍ୟ ଯୋଜନା ଆରମ୍ଭ କରିଛନ୍, ଏଇଟା ହଉଛି ବହୁତ ଆମେ ଚାଷୀ ପାଇଁ ଗୋଟେ ଯୁଗାନ୍ତକର ଯୋଜନା। ଏଇ ଯୋଜନାକୁ ଆମେ ଚାଷୀ ଭାଇମାନେ ସମସ୍ତେ ଲାଭ ନେଇ ପାରିବାଟା ହଉଛି ସବୁଠାରୁ ବଡ଼ ଜିନିଷ। ଏଇଟା କିନ୍ତୁ ଆମେ ଚାଷୀ ଭାଇମାନଙ୍କର ଠିକ ଆଗରେ ପହଞ୍ଚିବାର ଅଛେ, ଆମେ ଯଦି ଠିକ ତାଙ୍କଠୁ ଲାଭବାନ ନେବାର ଅଛେ। ଯଦି ଆମେ ଲାଭବାନ ନେଇପାରିବା ତାହେଲେ ବହୁତ କାର୍ଯ୍ୟ କରିବ, ଚାଷୀ ସମସ୍ତେ ଡେଭଲପ୍ ହେବେ ଏବଂ ଆର୍ଥିକ ପରିସ୍ଥିତି ବଦଳି ଯିବା। ତେଣୁ ଏଇ ଯୋଜନାଟା ଆମ ପାଇଁ ଗୋଟେ ବହୁତ ବଡ଼ ଯୋଜନା ଏବଂ ଏ ଯୋଜନାକୁ ସ୍ୱାଗତ କରୁଛୁ।
ବାରବାଡୋସ୍ର ବ୍ରିଜ୍ ଟାଉନ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଛନ୍ତି। ଏକ ବୈଶ୍ୱିକ ସହଭାଗୀ ଓ ଲିଙ୍ଗଗତ ସମାନତା ପାଇଁ ପ୍ରଗତି, ଆହ୍ୱାନ ଓ ମାର୍ଗ ବିଷୟରେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ବାଚସ୍ପତି କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଗଣତନ୍ତ୍ର କେବଳ ଏକ ରାଜନୈତିକ ବ୍ୟବସ୍ଥା ନୁହେଁ, ଏହା ଆମର ବିଶ୍ୱାସ, ଉତ୍ସାହ ଓ ଜୀବନଧାରଣର ମାର୍ଗ। କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଗତକାଲି କଟନ ଆସୋସିଏସନ ଅଫ୍ ଓଡ଼ିଶାର ସଦସ୍ୟମାନେ ସାକ୍ଷାତ କରି କପା ଚାଷ ତଥା ଏହାର ବିପଣନ ବ୍ୟବସ୍ଥାରେ ଥିବା ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି। କେନ୍ଦ୍ର କଟନ କର୍ପୋରେସନ ଅଫ୍ ଇଣ୍ଡିଆ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରାଯିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ସ୍ୱଚ୍ଛତା ଅଭିଯାନ ପଞ୍ଚମ ପର୍ଯ୍ୟାୟ ଅନ୍ତର୍ଗତ ଅମୃତ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରେଳବାଇ ପରିସର ଏବଂ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏହି ସ୍ୱଚ୍ଛତା ସ୍ୱତନ୍ତ୍ର ଅଭିଯାନକୁ ବିଭିନ୍ନ ଷ୍ଟେସନଠାରେ ଆୟୋଜନ କରୁଛି। ଦିବ୍ୟାଙ୍ଗଜନ ଯାତ୍ରୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିବା ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଜି ୱାର୍ଲଡ ଆର୍ଥରାଇଟିସ୍ ଡେ ବା ବିଶ୍ୱ ଗଣ୍ଠିବାତ ଦିବସ। ପ୍ରତିବର୍ଷ ଅକ୍ଟୋବର 12 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି, ସ୍ୱପ୍ନର ଶକ୍ତି, ବ୍ୟକ୍ତିଗତ ଲକ୍ଷ୍ୟ। ଗଣ୍ଠିବାତ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ। 1996 ପ୍ରଥମ ଥର ପାଇଁ ବିଶ୍ୱ ଗଣ୍ଠିବାତ ଦିବସ ପାଳନ କରାଯାଇଥିଲା। ବର୍ତ୍ତମାନ ସମୟରେ ଆଣ୍ଠୁଗଣ୍ଠି ବାତ ସମସ୍ୟା ବିଶ୍ୱର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଆର୍ଥରାଇଟିସ୍ ଏକ ଖଞ୍ଜାଜନିତ ସମସ୍ୟା। ଖଞ୍ଜାରେ କୌଣସି ପ୍ରକାର ସମସ୍ୟା ଦେଖାଗଲେ ଏହା ମଣିଷକୁ ଚଳପ୍ରଚଳରେ ଅସୁବିଧା ସୃଷ୍ଟି କରିଥାଏ। ଭଦ୍ରକର ଚରମ୍ପାଠାରେ 68ତମ ରାଜ୍ୟସ୍ତରୀୟ ଭଲିବଲ୍ ଚମ୍ପିଅନ୍ସିପ୍ ପ୍ରତିଯୋଗିତା ଗତକାଲିଠାରୁ ଆରମ୍ଭ ହୋଇଛି। ରାଜ୍ୟର 30ଟି ଜିଲ୍ଲାର ପ୍ରାୟ 1,000ରୁ ଉର୍ଦ୍ଧ 14-17 ବର୍ଷ ବୟସର ବିଦ୍ୟାଳୟର ପିଲାମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଦେଶରୁ ପୋଲିଓ ମୁକ୍ତ କରିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତା ଯୋଗୁଁ ପୋଲିଓ ରୋଗକୁ ଦୂର କରାଯାଇପାରିଛି। ହେଲେ ଭାରତର ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଏବେ ମଧ୍ୟ ପୋଲିଓ ଦେଖାଦେଉଥିବା ପରିପ୍ରେକ୍ଷୀରେ ଆଶଙ୍କା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପୋଲିଓ ଉନ୍ମୂଳନ ଅଭିଯାନ ଜାରି ରହିଛି। ଦୁଇ ବୁନ୍ଦା ପ୍ରତ୍ୟେକ ଥର ପୋଲିଓ ଉପରେ ବିଜୟ କରିବା ନିରନ୍ତର ପ୍ରୟାସର ଅଭିଯାନ ନେଇ ଆଜି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଗଜପତି, ଗଞ୍ଜାମ, କେଉଁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ସହିତ ସମସ୍ତ ମହାନଗର ନିଗମ ଅଞ୍ଚଳରେ ପୋଲିଓ ବୁନ୍ଦା ଖୁଆଇବାର ଆୟୋଜନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।